ନମସ୍କାର ଶ୍ରୋତା ବନ୍ଧୁ, ଆଜି ଆମେ ଶୁଣିବା ବିଶ୍ୱକବି ରବୀନ୍ଦ୍ରନାଥ ଠାକୁରଙ୍କର ବହୁଚର୍ଚ୍ଚିତ ଗଳ୍ପ କାବୁଲିବାଲା। ଏହି ଗଳ୍ପଟିକୁ ଓଡ଼ିଆ ଭାଷାରେ ଅନୁବାଦ କରିଛନ୍ତି ଡକ୍ଟର ହରିଶ୍ଚନ୍ଦ୍ର ବେହେରା। ମୋର 5 ବର୍ଷ ବୟସର ସାନ ଝିଅ ମିନି ଦଣ୍ଡେ ବି କଥା ନ କହି ରହିପାରେନି। ପୃଥିବୀରେ ଜନ୍ମଗ୍ରହଣ କରି ଭାଷା ଶିକ୍ଷା ଲାଗି ସେ କେବଳ 1 ବର୍ଷ ସମୟ ବ୍ୟୟ କରିଥିଲା। ତାପରଠୁ ଯେତିକି ସମୟ ସେ ଜାଗ୍ରତ ଥାଏ ସେଥିରୁ 1 ମୁହୂର୍ତ୍ତ ମଧ୍ୟ ମୌନ ଭାବରେ ନଷ୍ଟ କରେନି। ତାର ମା ଅନେକ ସମୟରେ ଧମକ ଦେଇ ତାକୁ ଚୁପ୍ କରିଦିଅନ୍ତି, କିନ୍ତୁ ମୁଁ ତାହା ପାରେନି। ମିନି ମୁହଁ ବନ୍ଦ କରି ରହିଲେ ଏମିତି ଅସ୍ୱାଭାବିକ ଦେଖାଯାଏ ଯେ ତାହା ମୁଁ ବେଶୀ ସମୟ ସହ୍ୟ କରିପାରେନି। ଏଥିଲାଗି ମୋ ସହ ତାର କଥାବାର୍ତ୍ତା ବେଶ ଉତ୍ସାହର ସହିତ ଚାଲେ। ସକାଳ ବେଳା ମୋ ଉପନ୍ୟାସର 17 ପରିଚ୍ଛେଦରେ ହାତ ଦେଇଛି, ଏମିତି ସମୟରେ ମିନି ଆସି ଆରମ୍ଭ କରିଦେଲା, "ବାବା, ରାମଦୟାଲ ଦରୱାନ କାକକୁ କୁଆ କହୁଥିଲା, ସେ କିଛି ଜାଣିନି ନୁହେଁ?" ମୁଁ ପୃଥିବୀର ଭାଷାର ବିଭିନ୍ନତା ସମ୍ପର୍କରେ ତାକୁ ଜ୍ଞାନଦାନ କରିବାକୁ ପ୍ରବୃତ୍ତ ହେବା ପୂର୍ବରୁ ଦ୍ୱିତୀୟ ପ୍ରସଙ୍ଗ ଉପନୀତ ହେଲା। "ଦେଖ ବାବା, ଭୋଳା କହୁଥିଲା ଆକାଶରେ ହାତୀ ଶୁଣ୍ଢ ଦ୍ୱାରା ଜଳ ପକାଏ, ତାହା ବୃଷ୍ଟି ହୁଏ। ମାଲୋ, ଭୋଳାଟା ଏଡ଼େ ମିଛୁଆ, ଗପୁଡ଼ିଟା ଦିନ ରାତି ଖାଲି ଗପେ। ଏ ସମ୍ପର୍କରେ ମୋର ମତାମତ ଲାଗି ଟିକି ବି ଅପେକ୍ଷା ନ କରି ହଠାତ୍ ପଚାରିଲା, 'ବାବା, ମା ତୁମର କିଏ ହୁଏ?' ମନେ ମନେ କହିଲି, 'ଶାଳି ହୁଏ।' ମୁହଁରେ କହିଲି, 'ମିନି, ତୁ ଯା, ଭୋଳା ସଙ୍ଗେ ଖେଳିବୁ, ମୋର ଏବେ କାମ ଅଛି।' ସେ ତତ୍କ୍ଷଣାତ୍ ମୋ ଲେଖିବା ଟେବୁଲ ପାଖରେ ମୋ ଏ ପାଦ ପାଖରେ ବସି ତାର 2 ହାତ ଓ ଆଣ୍ଠୁ ସାହାଯ୍ୟରେ ଅତି ଦ୍ରୁତ ଉଚ୍ଚାରଣ କରି ଆଗ୍ରମ ବାଗ୍ରମ ଖେଳିବାକୁ ଆରମ୍ଭ କରିଦେଲା। ମୋର 17 ପରିଚ୍ଛେଦରେ ପ୍ରତାପ ସିଂ ସେତେବେଳେ କାଞ୍ଚନ ବାଳକୁ ନେଇ ଅନ୍ଧକାର ରାତ୍ରିରେ କାରାଗାରରେ ଉଚ୍ଚ ବାତାୟନରୁ ନିମ୍ନବର୍ତ୍ତୀ ନଦୀ ଜଳକୁ ଡିଆଁ ମାରିଛି। ଆମ ଘରଟା ରାସ୍ତା କଡ଼ରେ। ହଠାତ୍ ମିନି ଆଗ୍ରମ ବାଗ୍ରମ ଖେଳ ବନ୍ଦ କରି ଝରକା ନିକଟକୁ ଦୌଡ଼ିଗଲା ଏବଂ ବଡ଼ ପାଟିରେ ଡାକିଦେଲା, 'କାବୁଲିବାଲା, କାବୁଲିବାଲା!' ମଇଳା ଢିଲା ପୋଷାକ ପିନ୍ଧି ମଥାରେ ପଗଡ଼ି, କାନ୍ଧରେ ଝୁଲି, ହାତରେ 2-4 ଅଙ୍ଗୁରର ବାକ୍ସ ଧରି ଜଣେ ଡେଙ୍ଗା କାବୁଲିବାଲା ମୃଦୁମନ୍ଦ ଗମନରେ ରାସ୍ତା ଦେଇ ଯାଉଥିଲା। ତାକୁ ଦେଖି ମୋ କନ୍ୟାରତ୍ନର କେଉଁ ପ୍ରକାର ଭାବୋଦୟ ହେଲା ତା କହିବା କଷ୍ଟ, କିନ୍ତୁ ତାକୁ ଉର୍ଦ୍ଧ୍ୱଶ୍ୱାସରେ ଡକାଡକି ଆରମ୍ଭ କରିଦେଲା। ମୁଁ ଭାବିଲି, ବର୍ତ୍ତମାନ କାନ୍ଧରେ ଝୁଲା ପକାଇ ଗୋଟେ ବିପଦ ଆସି ଉପସ୍ଥିତ ହେବ, ମୋର 17 ପରିଚ୍ଛେଦ ଆଉ ସରିବନି। କିନ୍ତୁ ମିନିର ଚିତ୍କାରରେ କାବୁଲିବାଲା ହସିଦେଇ ମୁହଁ ବୁଲାଇଲା ଏବଂ ଆମ ଘର ଆଡ଼କୁ ଆସିବା ଦେଖି ମିନି ଉର୍ଦ୍ଧ୍ୱଶ୍ୱାସରେ ଅନ୍ତଃପୁରକୁ ଦୌଡ଼ି ପଳାଇଲା। ତାର ଚିହ୍ନବର୍ଣ୍ଣ ବି ଦେଖିବାକୁ ମିଳିଲାନି। ତା ମନ ଭିତରେ ଗୋଟେ ଅନ୍ଧବିଶ୍ୱାସ ଥିଲା ଯେ ଏଇ ଝୁଲାମଣି ଭିତରେ ହିଁ ସନ୍ଧାନ କଲେ ତାପରି 2-4 ଜୀବିତ ମଣିଷ ପିଲା ମିଳିଯାଇପାରେ। ଏପଟେ କାବୁଲିବାଲା ଆସି ହସ ହସ ମୁହଁରେ ମୋତେ ସଲାମ କରି ଠିଆ ହେଲା। ମୁଁ ଭାବିଲି, ଯଦିଓ ପ୍ରତାପ ସିଂ ଏବଂ କାଞ୍ଚନମାଳାର ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ, ତଥାପି ଲୋକଟାକୁ ଘରକୁ ଡାକି ଆଣି ତା ନିକଟରୁ କିଛି ନ କିଣିବାଟା ଭଲ ହେବନି। କିଛି କିଣାଗଲା, ତାପରେ ଆଉ 5 କଥା ମଧ୍ୟ ପଡ଼ିଲା। ଆବଦର ରହମାନ, ରୁଷ, ଇଂରେଜ ପ୍ରଭୃତିଙ୍କୁ ନେଇ ସୀମାନ୍ତ ରକ୍ଷା ନୀତି ସମ୍ପର୍କରେ ଗପ ଚାଲିଲା। ଅବଶେଷରେ ଉଠିବା ସମୟରେ ସେ ପଚାରିଲା, 'ବାବୁ, ତମ ଝିଅ କୁଆଡ଼େ ଗଲା?' ମୁଁ ମିନିର ଅମୂଳକ ଭୟ ଭାଙ୍ଗିଦେବାର ଅଭିପ୍ରାୟରେ ତାକୁ ଅନ୍ତପୁରରୁ ଡାକି ଆଣିଲି। ସେ ମୋତେ ଜାବୁଡ଼ି ଧରି କାବୁଲିବାଲାର ମୁହଁ ଏବଂ ଝୁଲି ଆଡ଼କୁ ସନ୍ଦିଗ୍ଧ ଆଖିରେ ଚାହିଁ ଠିଆ ହୋଇ ରହିଲା। କାବୁଲିବାଲା ଝୁଲି ଭିତରୁ କିସମିସ୍, କାଜୁ ବାଦାମ ବାହାର କରି ତାକୁ ଦେବାକୁ ଗଲା, ମାତ୍ର ସେ କିଛି ନେଲା ନାହିଁ। ଦ୍ୱିଗୁଣ ସନ୍ଦେହର ସହିତ ମୋ ଆଣ୍ଠୁ ସନ୍ଧିରେ ମୁହଁ ଲୁଚାଇ ଦେଲା। କିଛି ଦିନ ପରେ ଦିନେ ସକାଳ ଓଳି ଦରକାର ପଡ଼ିବାରୁ ଘରୁ ବାହାରକୁ ଯିବା ସମୟରେ ଦେଖିଲି ମୋ ଝିଅଟି ଦ୍ୱାର ସମୀପସ୍ଥ ବେଞ୍ଚ ଉପରେ ବସି ଅନର୍ଗଳ କ'ଣ କପି ଯାଉଛି, ଆଉ କାବୁଲିବାଲା ତା ପାଦ ତଳେ ବସି ହସ ହସ ମୁହଁରେ ଶୁଣୁଛି, ଏବଂ ମଝିରେ ମଝିରେ ପ୍ରସଙ୍ଗକ୍ରମେ ନିଜର ମତାମତ ଓ ଦୋମିଶା ବଙ୍ଗଳା ଭାଷାରେ ବ୍ୟକ୍ତ କରୁଛି। ମିନିର 5 ବର୍ଷ ଜୀବନର ଅଭିଜ୍ଞତା ଭିତରେ ବାବାଙ୍କୁ ଛାଡ଼ି ଏଭଳି ଅଧୈର୍ଯ୍ୟବାନ ଶ୍ରୋତା ସେ କେବେ ପାଇନଥିଲା। ପୁଣି ଦେଖିଲା ତାର କ୍ଷୁଦ୍ର ଲୁଗାକାନିଟି କିସମିସ୍ ବାଦାମରେ ପରିପୂର୍ଣ୍ଣ। ମୁଁ କାବୁଲିବାଲାକୁ କହିଲି, ତାକୁ ଏସବୁ କାହିଁକି ଦେଉଛ, ଏପରି ଆଉ ଦେବ ନାହିଁ। କହି ପକେଟରୁ ଗୋଟେ ଅଧୁଲି କାଢ଼ି ତାକୁ ଦେଲି। ସେ ନିଃସଙ୍କୋଚରେ ଅଧୁଲିଟି ଝୁଲିରେ ପୁରାଇଲା। ଘରକୁ ପରେ ଦେଖିଲି ସେ ଅଧୁଲିଟିକୁ ନେଇ 16 ଅଣା ଗୋଳମାଳ ଲାଗିଯାଇଛି। ମିନିର ମା ଗୋଟେ ଧଳା ଚକ୍ଚକ୍ ଦିଶୁଥିବା ଜିନିଷଟି ଧରି ଭର୍ଛନା ସ୍ୱରରେ ମିନିକୁ ପଚାରୁଛନ୍ତି, ତୁ ଏଇ ଅଧୁଲିଟିକୁ କେଉଁଠୁ ପାଇଲୁ? ମିନି କହୁଛି, କାବୁଲିବାଲା ଦେଇଛି। ତାର ମା କହୁଛନ୍ତି, କାବୁଲିବାଲା ପାଖରୁ ତୁ କାହିଁକି ଅଧୁଲିଟି ନେବାକୁ ଗଲୁ? ମିନି କାନ୍ଦିବା ଆରମ୍ଭ କରିଦେଲା। ମୁଁ ମାଗିନଥିଲି, ସେ ନିଜେ ଦେଲା। ମୁଁ ଆସି ମିନିକୁ ତାର ଆସନ୍ନ ବିପଦରୁ ଉଦ୍ଧାର କରି ବାହାରକୁ ନେଇଗଲି। ଖବର ପାଇଲି କାବୁଲିବାଲା ସହିତ ମିନିର ଯେ ଏହା ଦ୍ୱିତୀୟ ସାକ୍ଷାତ ତା ନୁହେଁ, ଇତିମଧ୍ୟରେ ସେ ପ୍ରାୟ ପ୍ରତ୍ୟେକ ଦିନ ଆସି ପେସ୍ତା ବାଦାମ ଘୋଷ ଦେଇ ମିନିର କ୍ଷୁଦ୍ର ଲୁବ୍ଧ ହୃଦୟଟିକୁ ଅନେକାଂଶରେ ଅଧିକାର କରିନେଇଛି। ଦେଖିଲି ଏହି ଦୁଇ ବନ୍ଧୁ ମଧ୍ୟରେ ନାନା ଧରାବନ୍ଧା କଥା ଏବଂ ଥଟା ପ୍ରଚଳିତ ଅଛି। ଯଥା ରହମତକୁ ଦେଖିବା ମାତ୍ରେ ମୋ କନ୍ୟା ହସି ହସି ପଚାରୁଥିଲା, କାବୁଲିବାଲା, ଏ କାବୁଲିବାଲା, ତମ ଝୁଲି ଭିତରେ କ'ଣ ଅଛି? ରହମତ ଏକ ଅନାବଶ୍ୟକ ଚନ୍ଦ୍ରବିନ୍ଦୁ ଯୋଗ କରି ହସି ହସି ଉତ୍ତର ଦେଇଥିଲା, ହାତୀ। ଅର୍ଥାତ୍ ଝୁଲି ଭିତରେ ଗୋଟେ ଯେ ହାତୀ ଅଛି, ଏଇଟା ହିଁ ତା ପରିହାସର ସୂକ୍ଷ୍ମ ମର୍ମ। ଖୁବ୍ ବେଶୀ ସୂକ୍ଷ୍ମ ତାହା କୁହାଯାଇ ନପାରେ, ତଥାପି ସେ ପରିହାସରେ ଉଭୟ ବେଶ ଟିକେ କୌତୁକ ଅନୁଭବ କରୁଥିଲେ। ଶରତକାଳର ପ୍ରଭାବରେ ଜଣେ ବୟସ୍କ ଆଉ ଜଣେ ଅପ୍ରାପ୍ତ ବୟସ୍କ ଶିଶୁର ସରଳ ହସ ଦେଖି ମୋତେ ବେଶ ଆନନ୍ଦ ଲାଗୁଥିଲା। ଏହାଙ୍କ ମଧ୍ୟରେ ଆଉ ଗୋଟିଏ କଥା ପ୍ରଚଳିତ ଥିଲା। ରହମତ ମିନିକି କହୁଥିଲା, ଝିଅ, ତୁମେ ଶ୍ୱଶୁର ଘରକୁ କେବେ ଯିବ ନାହିଁ। ବଙ୍ଗାଳୀ ଘରର ଝିଅ ଆଜନ୍ମରୁ ଶ୍ୱଶୁର ଘର ଶବ୍ଦଟି ସହ ପରିଚିତ, କିନ୍ତୁ ଆମେ ଟିକେ ଆଧୁନିକ ଧରଣର ଲୋକ ହୋଇଥିବାରୁ ଶିଶୁକନ୍ୟାଟିକୁ ଶ୍ୱଶୁର ଘର ସମ୍ପର୍କରେ ସଚେତନ କରାଇ ନାହୁଁ। ଏଥିଲାଗି ରହମତର ଅନୁରୋଧଟିକୁ ସେ ପରିଷ୍କାର ଭାବେ ବୁଝିପାରିନଥିଲା। ଅର୍ଥାତ୍ କଥାଟିର କୌଣସି ଗୋଟିଏ ଉତ୍ତର ନ ଦେଇ ଚୁପ୍ ରହିବା ତାର ନିହାତି ସ୍ୱଭାବ ବିରୁଦ୍ଧ ସେ ଓଲଟା ପଚାରିଲା, ତୁମେ ଶ୍ୱଶୁର ଘରକୁ ଯିବ? ରହମତ କାଳ୍ପନିକ ଶ୍ୱଶୁର ନାମକ କୌଣସି ଏକ ଅପରିଚିତ ଜନ୍ତୁର ଦୂରବସ୍ଥା କଳ୍ପନା କରି ଖୁବ୍ ହସିଲା। ଏବେ ତୋଫା ଶରତ ଋତୁ, ପ୍ରାଚୀନ କାଳରେ ଏହି ସମୟରେ ହିଁ ରାଜାମାନେ ଦିଗ୍ବିଜୟରେ ବାହାରୁଥିଲେ। ମୁଁ କଲିକତା ଛାଡ଼ି କେବେ କେଉଁଠିକୁ ଯାଇନାହିଁ, ସେଥିଲାଗି ମୋର ମନଟା ପୃଥିବୀ ସାରା ଘୁରି ବୁଲେ। ମୁଁ ଯେପରି ମୋରି ଘର କୋଣରେ ଚିର ପ୍ରବାସୀ, ବାହାରର ପୃଥିବୀ ଲାଗି ମୋର ମନଟା ସବୁବେଳେ କେମିତି କେମିତି ହୁଏ। ଗୋଟିଏ ବିଦେଶର ନାଁ ଶୁଣିବା ମାତ୍ରେ ମୋର ଚିତ୍ତ ସେଇଆଡ଼େ ଧାଇଁଯାଏ। ସେହିପରି ବିଦେଶୀ ଲୋକଟିଏ ଦେଖିଲେ ତତ୍କ୍ଷଣାତ୍ ନଦୀ ପର୍ବତ ଅରଣ୍ୟ ମଧ୍ୟରେ ଗୋଟିଏ କୁଟୀରର ଦୃଶ୍ୟ ମୋ ମନରେ ଉଦିତ ହୁଏ, ଏବଂ ଗୋଟିଏ ଆନନ୍ଦପୂର୍ଣ୍ଣ ସ୍ୱାଧୀନ ଜୀବନଯାତ୍ରାର କଥା କଳ୍ପନାରେ ଭାସି ଉଠେ। ଏପଟେ ପୁଣି ମୋର ଏପରି ପ୍ରକୃତି ଯେ କୌଣସିଟିକୁ ଛାଡ଼ି ଥରେ ବାହାରକୁ ଗଲେ ମଥାରେ ବଜ୍ରଘାତ ହୁଏ। ସେଥିଲାଗି ସକାଳ ଓଳି ମୋର ଛୋଟ ଘରେ ଟେବୁଲ ସାମ୍ନାରେ ବସି ଏହି କାବୁଲିବାଲାର ସଙ୍ଗେ ଗଳ୍ପ କରିବା ଦ୍ୱାରା ମୋର ଅନେକାଂଶରେ ଭ୍ରମଣ କାର୍ଯ୍ୟଟା ହୋଇଯାଉଥିଲା। ଦୁଇ ପାର୍ଶ୍ୱରେ ବନ୍ଧୁର ଦୁର୍ଗମ ଦଗ୍ଧ ରକ୍ତବର୍ଣ୍ଣର ଉଚ୍ଚ ଗିରିଶ୍ରେଣୀ, ମଝିରେ ସଂକୀର୍ଣ୍ଣ ମରୁପଥରେ ବୋଝ ଭାଇ ଓଟର ଦଳ ଚାଲିଛନ୍ତି, ତା ସାଙ୍ଗକୁ ପଗଡ଼ି ପିନ୍ଧା ବଣିକ ଓ ପଥିକମାନେ କେହି ବା ଓଟ ଉପରେ, କେହି ବା ପଦବ୍ରଜରେ, କାହା ହାତରେ ବର୍ଚ୍ଛା, କାହା ହାତରେ ସେ କାଳର ଚକମକି ଠୁକା ବନ୍ଧୁକ। କାବୁଲିବାଲା ମେଘମନ୍ଦ୍ର ସ୍ୱରରେ ଭଙ୍ଗା ବଙ୍ଗଳାରେ ସ୍ୱଦେଶର ଗପ କହୁଥିଲା ବେଳେ ମୋ ଆଖି ସାମ୍ନାରେ ସେହିପରି ଛବି ଭାସି ଯାଉଥିଲା। ମିନିର ମା ଅତ୍ୟନ୍ତ ଭୟାଳୁ ପ୍ରକୃତିର ଲୋକ, ରାସ୍ତାରେ କିଛି ଗୋଟାଏ ଶବ୍ଦ ଶୁଣିଲେ ତାଙ୍କର ମନ ହୁଏ ପୃଥିବୀ ଯାକର ସବୁଯାକ ମାତାଲ ଆମରି ଘରକୁ ବିଶେଷ ଲକ୍ଷ୍ୟ କରି ଧାଇଁ ଆସୁଛନ୍ତି। ଏହି ପୃଥିବୀଟାର ସବୁ ସ୍ଥାନରେ ଚୋର, ଡାକୁ, ମଦୁଆ, ସାପ, ବାଘ, ମ୍ୟାଲେରିଆ, ସମ୍ବାଳୁଆ, ଅସରପା ଏବଂ ଇଂରେଜ ଦ୍ୱାରା ପରିପୂର୍ଣ୍ଣ। ଏତେ ଦିନ ପୃଥିବୀରେ ବାସ କରି ମଧ୍ୟ ସେ ବିଭୀଷିକା ତାଙ୍କ ମନରୁ ଦୂର ହୋଇନାହିଁ। କାବୁଲିବାଲା ସମ୍ବନ୍ଧରେ ସେ ସମ୍ପୂର୍ଣ୍ଣ ସନ୍ଦେହମୁକ୍ତ ନଥିଲେ। ତା ପ୍ରତି ବିଶେଷ ଦୃଷ୍ଟି ରଖିବା ଲାଗି ସେ ମୋତେ ବାରମ୍ବାର ଅନୁରୋଧ କରିଥିଲେ। ମୁଁ ତାଙ୍କର ସନ୍ଦେହକୁ ହସି ଉଡ଼ାଇ ଦେବାକୁ ଚେଷ୍ଟା କଲେ ସେ ପର୍ଯ୍ୟାୟକ୍ରମେ ମୋତେ କେତେଗୁଡ଼ିଏ ପ୍ରଶ୍ନ କରୁଥିଲେ। କେବେ କ'ଣ କାହାର ପିଲା ଚୋରି ହୁଏ ନା? କାବୁଲ ଦେଶରେ କ'ଣ ଦାସ ବ୍ୟବସାୟ ପ୍ରଚଳିତ ନାହିଁ? ସେ ବିରାଟକାୟ କାବୁଲିବାଲା ପକ୍ଷରେ ଗୋଟିଏ ଛୋଟ ପିଲାକୁ ଚୋରି କରି ନେଇଯିବା କ'ଣ ସମ୍ପୂର୍ଣ୍ଣ ଅସମ୍ଭବ? ମୋତେ ମାନିବାକୁ ପଡ଼ିଲା ଯେ କଥାଟା ସମ୍ପୂର୍ଣ୍ଣ ଅସମ୍ଭବ ତା ନୁହେଁ, କିନ୍ତୁ ବିଶ୍ୱାସଯୋଗ୍ୟ ନୁହେଁ। ବିଶ୍ୱାସ କରିବାର ଶକ୍ତି ସମସ୍ତଙ୍କର ସମାନ ନୁହେଁ। ସେଇଥିଲାଗି ମୋର ପତ୍ନୀଙ୍କ ମନରେ ଭୟ ରହିଗଲା। ତା ବୋଲି ବିନା ଦୋଷରେ ରହମତକୁ ଆମ ଘରକୁ ଆସିବାକୁ ନିଷେଧ କରିପାରିଲେ ନାହିଁ। ପ୍ରତିବର୍ଷ ମାଘ ମାସ ଅଧାଅଧିରେ ରହମତ ନିଜ ଦେଶକୁ ଚାଲିଯାଏ। ଏହି ସମୟରେ ସମସ୍ତ ପାଉଣା ଟଙ୍କା ଆଦାୟ କରିବା ଲାଗି ସେ ବଡ଼ ବ୍ୟସ୍ତ ଥାଏ। ଘରକୁ ଘର ବୁଲିବାକୁ ହୁଏ, ତଥାପି ମିନିକୁ ଥରେ ଦର୍ଶନ ଦେଇଯାଏ। ଦେଖିଲେ ବାସ୍ତବିକ ମନେ ହୁଏ ଉଭୟଙ୍କ ମଧ୍ୟରେ ଯେମିତି ଗୋଟିଏ ଷଡ଼ଯନ୍ତ୍ର ଚାଲିଛି। ଶ୍ରୋତା ବନ୍ଧୁ, ଏଇଠି ରଖୁଛୁ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁରଙ୍କର ଗଳ୍ପ କାବୁଲିବାଲାର ପ୍ରଥମ ଭାଗ। ନମସ୍କାର।